ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆସନ୍ତୁ ସେହି ମୃତ୍ୟୁର ଭୟରୁ ରକ୍ଷା ପାଇ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় বন্ধু, আমার পথ প্রদর্শিকা বেতার অনুষ্ঠান তরফর আপনার হার্দিক অভিনন্দন ও প্রীতি শুভেচ্ছা জ্ঞাপন করুছু। প্রভু যীশু বিষয় আপনার যে বিশেষ আগ্রহী তাহা জাঁ আমি বিশেষ আনন্দিত। আপনার প্রার্থনার অনুরোধ রক্ষা করে আমি আপনার নিমন্তে প্রার্থনা করুছু, আই প্রভু যীশু নিশ্চিত ভাবে আপনার সমস্যা সমাধান করবে। আপনার যদি কোণী প্রকার প্রশ্ন থাকে তাহলে তাহা লিখি জনাইলে আমি আপনার তাহা পত্র মাধ্যমে জনাই পারিব। ଆପଣଙ୍କର ଯଦି ପ୍ରାର୍ଥନାର କୌଣସି ଅନୁରୋଧ ରହିଅଛି କିମ୍ବା ସାକ୍ଷ୍ୟ ରହିଅଛି ତାହେଲେ ତାହା ଲେଖି ଜଣାଇବା ନିମନ୍ତେ ଅନୁରୋଧ। ଆମେ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ। ପ୍ରଭୁ ଯୀଶୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ ଯେ ତୁମେ ଆମମାନଙ୍କ ପରି ଅଯୋଗ୍ୟମାନଙ୍କୁ ଆଉ ଏକ ଦିନ ଦେଖିବା ପାଇଁ ସୁଯୋଗ ଦେଲ। କେବଳ ସେତିକି ନୁହେଁ, ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କର ସହିତ ଆଳାପ କରିବା ପାଇଁ ଯାଉଅଛ, ଆଉ ସେଥିନିମନ୍ତେ ପ୍ରଭୁ ତୁମେ ଆମମାନଙ୍କୁ ଏକ ସରଳ ହୃଦୟ ଦାନ କର, ଆମମାନଙ୍କୁ ଏକ ଧୀରସ୍ଥିର ଚିତ୍ତ ଦାନ କର। ଯେତିକି ସମୟ ଧରି ଆମେ ତୁମର ବାକ୍ୟ ଅଧ୍ୟୟନ ବା ଶ୍ରବଣ କରିବୁ ସେଥିନିମନ୍ତେ ପ୍ରଭୁ ଆମମାନଙ୍କୁ ତୁମେ ସୁସ୍ଥିର ମତି ପ୍ରଦାନ କର। ଯେଉଁମାନେ ଅସୁସ୍ଥ ଅଛନ୍ତି ସେମାନଙ୍କୁ ସୁସ୍ଥତା ଦିଅ, ଯେଉଁମାନେ ସମସ୍ୟାରେ ଅଛନ୍ତି ପ୍ରଭୁ ତୁମେ ସେମାନଙ୍କର ସମସ୍ୟା ସମାଧାନ କର, ଯେଉଁମାନେ ବିଦ୍ୟା ଅଧ୍ୟୟନ କରୁଛନ୍ତି ତହିଁରେ ସଫଳତା ଲାଭ କରିବା ନିମନ୍ତେ ତୁମେ ସେମାନଙ୍କୁ ଆଶୀର୍ବାଦ କର। ତୁମର ଶାନ୍ତି, ତୁମର ଆନନ୍ଦ ଦେଇ ପ୍ରତ୍ୟେକଙ୍କୁ ପ୍ରଭୁ ତୁମେ ସୁରକ୍ଷା କର। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆଜି ଆମେ ସେହି ଦ୍ୱିତୀୟ କରିନ୍ଥିୟ ପତ୍ରର ପ୍ରଥମ ପର୍ବର ତେର ପଦରୁ ଆରମ୍ଭ କରି ଚବିଶ ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବାକୁ ଯିବା। ଆଜି ମଧ୍ୟ ଆମମାନଙ୍କର ଆଲୋଚନାର ମୁଖ୍ୟ ପ୍ରସଙ୍ଗ ହେଉଛି ଜୀବନର ଯୋଜନାଗୁଡ଼ିକ ପ୍ରତି ଈଶ୍ୱରଙ୍କର ସାନ୍ତ୍ୱନା। ଗତ ପାଠରେ ଆମେ ଦେଖିଥିଲୁ ଯେ ଈଶ୍ୱର କ୍ଲେଶ ମଧ୍ୟ ଦେଇ ସାନ୍ତ୍ୱନା ଦେଇଥାନ୍ତି ଓ ସେ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ସେହିପରି ଅନୁଭୂତିର ମଧ୍ୟ ଦେଇ କଢ଼ାଇ ନେଇଥାନ୍ତି ଯେପରି ସେମାନେ ଈଶ୍ୱରଙ୍କ ଅନୁଗ୍ରହର ଅଧିକାରୀ ହେବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ତହିଁର ଅଂଶୀ କରାଇପାରନ୍ତି ଅନ୍ୟମାନଙ୍କୁ ମଧ୍ୟ ତହିଁର ଅଂଶୀ କରାଇ ସେମାନଙ୍କୁ ମଧ୍ୟ ସାନ୍ତ୍ୱନା ଦେଇପାରନ୍ତି ଅନ୍ୟମାନଙ୍କୁ ମଧ୍ୟ ସେମାନଙ୍କର କ୍ଲେଶର ସମୟରେ ସାନ୍ତ୍ୱନା ଦେଇପାରନ୍ତି କାରଣ କ୍ଲେଶ ଭୋଗ କରିବା ହେଉଛି ଈଶ୍ୱରଙ୍କ ଅନୁଗ୍ରହ ଓ ଏହା ଖ୍ରୀଷ୍ଟ ବିଶ୍ୱାସୀ ଜୀବନରେ ଅନେକ ଉତ୍ତମ ବିଷୟ ସାଧନ କରିଥାଏ ଯଦ୍ୱାରା ସେ ଅନ୍ୟକୁ ମଧ୍ୟ ସେଥିର ଅଂଶୀ କରାଇବା ନିମନ୍ତେ ସମର୍ଥ ହୋଇଥାଏ ପ୍ରେରିତ ପାଉଲ ତାହା ହିଁ ଏହି ପତ୍ରରେ କରିନ୍ଥୀୟ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ଅବଗତ କରାଇ ଦିଅନ୍ତି ଓ ସେମାନଙ୍କୁ ସାନ୍ତ୍ୱନା ତଥା ଉତ୍ସାହ ପ୍ରଦାନ କରନ୍ତି ତେବେ ଆଜି ମଧ୍ୟ ଆମେ ତହିଁର କ୍ରମଶଃ ଅଧ୍ୟୟନ କରି ଆଲୋଚନା କରିବାକୁ ଯିବା ପ୍ରିୟ ବନ୍ଧୁ ଆଜି ଯଦି ଆପଣ କ୍ଲେଶ ମଧ୍ୟ ଦେଇ ଗତି କରୁଅଛନ୍ତି ଓ ଆପଣ ଈଶ୍ୱରଙ୍କ ଇଚ୍ଛାର ବଶୀଭୂତ ଅଟନ୍ତି ତାହେଲେ ଆପଣଙ୍କ ଜୀବନ ଅନ୍ୟମାନଙ୍କ ପ୍ରତି ସାକ୍ଷ୍ୟସ୍ୱରୂପ ହୋଇପାରିବ ଓ ଆପଣ ଅନ୍ୟମାନଙ୍କୁ ମଧ୍ୟ ସାନ୍ତ୍ୱନା ଦେଇପାରିବେ ଆପଣ ଈଶ୍ୱରଙ୍କ ଅନୁଗ୍ରହର ଅଧିକାରୀ ହେବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ସେହି ଅନୁଗ୍ରହର ଅଂଶୀ କରାଇପାରିବେ କାରଣ ଈଶ୍ୱର ଆପଣଙ୍କୁ ସେହି କ୍ଲେଶ ମଧ୍ୟ ଦେଇ ଗତି କରିବାକୁ ଅନୁମତି ଦେଇଅଛନ୍ତି ଯେପରି ଅନ୍ୟମାନେ ତଦ୍ୱାରା ଉପକୃତ ହେବାକୁ ପାରନ୍ତି ଦେଖନ୍ତୁ ଦ୍ୱିତୀୟ କରିନ୍ଥୀୟ ପ୍ରଥମ ପର୍ବର 13-15 ମଧ୍ୟରେ ଏହିପରି ଲେଖା ଅଛି କାରଣ ତୁମ୍ଭେମାନେ ଯାହା ଯାହା ପାଠ କରି ବୁଝିପାର ସେହିସବୁ ବିନା ଆମ୍ଭେମାନେ ତୁମମାନଙ୍କ ନିକଟକୁ ଆଉ କିଛି ଲେଖୁନାହୁଁ ପୁଣି ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କ ଦିନରେ ତୁମ୍ଭେମାନେ ଯେ ପ୍ରକାରେ ଆମ୍ଭମାନଙ୍କ ଦର୍ପର କାରଣ ସେହି ପ୍ରକାରେ ଆମ୍ଭେମାନେ ଯେ ତୁମମାନଙ୍କ ଦର୍ପର କାରଣ ଏହା ତୁମେମାନେ ଯେପରି ଆମମାନଙ୍କ ବିଷୟରେ ଆଂଶିକ ଭାବରେ ବୁଝିଅଛ ସେପରି ଶେଷ ପର୍ଯ୍ୟନ୍ତ ବୁଝୁଥିବ ବୋଲି ମୁଁ ଭରସା କରୁଅଛି ଆଉ ତୁମେମାନେ ଯେପରି ଦ୍ୱିତୀୟ ଥର ଅନୁଗ୍ରହ ଲାଭ କରିପାର ପାଉଲ ଏଠାରେ କହନ୍ତି ମୁଁ କ'ଣ ତୁମମାନଙ୍କ ନିମନ୍ତେ ପ୍ରଥମ ଥର ଆଶୀର୍ବାଦର କାରଣ ହୋଇନଥିଲି ବର୍ତ୍ତମାନ ମୁଁ ଦ୍ୱିତୀୟ ଥର ଆସୁଅଛି ଓ ମୁଁ ତୁମମାନଙ୍କ ପ୍ରତି ଆଶୀର୍ବାଦଜନକ ହେବାକୁ ଚାହେଁ 16-17 ପଦରେ ଲେଖା ଅଛି ପୁଣି ତୁମମାନଙ୍କ ନିକଟ ଦେଇ ମାକିଦୋନିଆକୁ ଯାଇ ଓ ପୁନର୍ବାର ମାକିଦୋନିଆରୁ ତୁମମାନଙ୍କ ନିକଟକୁ ଆସି ତୁମମାନଙ୍କ ସାହାଯ୍ୟରେ ଜିହୁଦା ପ୍ରଦେଶକୁ ଯାତ୍ରା କରିପାରେ ଏଥିପାଇଁ ମୁଁ ସେହି ବିଶ୍ୱାସରେ ପ୍ରଥମରେ ତୁମମାନଙ୍କ ନିକଟକୁ ଯିବା ପାଇଁ ଇଚ୍ଛା କରୁଥିଲି ତେବେ ଏହି ପ୍ରକାର ଇଚ୍ଛା କରିବାରେ ମୁଁ କ'ଣ ଲଘୁ ଭାବରେ ଆଚରଣ କରିଥିଲି ଅବା ମୁଁ ଯାହା ସଂକଳ୍ପ କରିଥାଏ ତାହା କ'ଣ ସାଂସାରିକ ଭାବରେ କରିଥାଏ ଯେ ମୋହର କଥା ହଁ ଓ ନା ଉଭୟ ହୁଏ ପାଉଲ ଆଶା କରିଥିଲେ ଯେ ସେ କରିନ୍ଥକୁ ଯିବା ନିମନ୍ତେ ସମର୍ଥ ହୋଇପାରିବେ ବୋଲି ମାତ୍ର ସେ ଏପର୍ଯ୍ୟନ୍ତ ସେଠାକୁ ଯାଇପାରିନଥିଲେ କରିନ୍ଥରେ ଥିବା ତାହାଙ୍କର କେତେକ ଶତ୍ରୁ କହୁଥିଲେ ଯେ ପାଉଲ ଯାହା କହନ୍ତି ତାହା କରନ୍ତି ନାହିଁ ସେମାନେ ତାହାଙ୍କର ଅବିଶ୍ୱସ୍ତତା ନିମନ୍ତେ ତାହାଙ୍କୁ ଦୋଷାରୋପ କଲେ ମାତ୍ର ପାଉଲ ସେମାନଙ୍କୁ କହନ୍ତି ଯେ ସେ ପ୍ରକୃତରେ ବିଶ୍ୱସ୍ତ ଥିଲେ ସେ କହନ୍ତି ଯେ ଯେତେବେଳେ ସେ ହଁ ବୋଲି କହନ୍ତି ତାହା ହଁ ବୋଲି ସେ ଭାବନ୍ତି ଓ ଯେତେବେଳେ ସେ ନା ବୋଲି କହନ୍ତି ତାହା ନା ବୋଲି ଭାବନ୍ତି ତାଙ୍କର ହଁ କଥା ହଁ ଓ ନା କଥା ନା ହୋଇଥାଏ ଆଜି ଖ୍ରୀଷ୍ଟ ବିଶ୍ୱାସୀମାନେ ସେହିପରି ସେମାନଙ୍କର କଥାରେ ବିଶ୍ୱସ୍ତତା ରକ୍ଷା କରିବା ଉଚିତ ସେମାନେ ଯାହାକୁ ଯାହା ପ୍ରତିଶ୍ରୁତି ଦେଇଥାନ୍ତି ତାହାକୁ ରକ୍ଷା କରିବା ଉଚିତ ସେମାନଙ୍କ ହଁ କଥା ହଁ ଓ ନା କଥା ନା ହେବା ଉଚିତ ଆଜି ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ଏହିପରି ଆଦର୍ଶ ରକ୍ଷା କରିବା ଉଚିତ କିନ୍ତୁ ଈଶ୍ୱର ବିଶ୍ୱାସ୍ୟ ଏଣୁ ତୁମମାନଙ୍କ ପ୍ରତି ଆମମାନଙ୍କ ବାକ୍ୟ ହଁ ଓ ନା ହୁଏ ନାହିଁ ଦେଖନ୍ତୁ ଏଠାରେ ପାଉଲ କହିନଥିଲେ ମୁଁ ନିଶ୍ଚୟ ଆସିବି ଓ ତାପରେ ମୁଁ ଆସିବି ନାହିଁ କାହିଁକି ଯେହେତୁ ଈଶ୍ୱର ତାହାଙ୍କୁ ଚାଳନା ଦେଇଥିଲେ ସେ ଈଶ୍ୱରଙ୍କ ଇଚ୍ଛା ଅନୁଯାୟୀ ପରିଚାଳିତ ହେଉଥିଲେ ତେଣୁକରି ସେ ଈଶ୍ୱରଙ୍କ ଇଚ୍ଛା ବିରୁଦ୍ଧ କାର୍ଯ୍ୟ କରିବା ପାଇଁ ଚାହୁଁନଥିଲେ 19 ପଦରେ ଲେଖା ଅଛି କାରଣ ଈଶ୍ୱରଙ୍କ ପୁତ୍ର ଖ୍ରୀଷ୍ଟ ଯୀଶୁ ଯିଏ ଆମ୍ଭମାନଙ୍କ ଦ୍ୱାରା ଅର୍ଥାତ୍ ମୋ ଦ୍ୱାରା ଏବଂ ସିଲୱାନ ଓ ତିମୋଥିଙ୍କ ଦ୍ୱାରା ତୁମମାନଙ୍କ ମଧ୍ୟରେ ପ୍ରଚାରିତ ହେଲେ ସେ ହଁ ଓ ନା ହୋଇନାହାନ୍ତି ବରଂ ତାହାଙ୍କଠାରେ ହଁ ହୋଇଅଛି ପାଉଲ ଯେଉଁ ସୁସମାଚାର ପ୍ରଚାର କରିଥିଲେ ତାହା ଚମତ୍କାର ଆଉ ଏହା ନିଶ୍ଚିତ ଓ ସତ୍ୟ ଥିଲା। ଏହା ହଁ ଥିଲା। ସୁଷମାଚାର ଏପରି ଏକ ବିଷୟ ଯାହାକି ଈଶ୍ୱର ଆମମାନଙ୍କ ନିମନ୍ତେ ତାହା ସାଧନ କରିଅଛନ୍ତି। ଏହା ଶୁଭ ସମ୍ବାଦ। ଆମମାନଙ୍କର କେବଳ ବିଶ୍ୱସ୍ତ ଈଶ୍ୱର ନାହାନ୍ତି, ମାତ୍ର ଆମମାନଙ୍କର ନିଶ୍ଚିତ ପ୍ରଭୁ ଯୀଶୁଖ୍ରୀଷ୍ଟ ମଧ୍ୟ ଅଛନ୍ତି, ଯାହାଙ୍କର ହଁ କଥା ହଁ ଓ ନା କଥା ନା ଅଟେ, ଓ ସେ ମଧ୍ୟ ଚାହାନ୍ତି ଆମମାନଙ୍କର ହଁ କଥା ହଁ ହେଉ ଓ ନା କଥା ନା ହେଉ। 20 ପଦରେ ଲେଖା ଅଛି, ଜଣୁ ଈଶ୍ୱରଙ୍କର ଯେତେ ପ୍ରତିଜ୍ଞା ସେ ସମସ୍ତର ହଁ ତାହାଙ୍କଠାରେ ଅଛି। ଏଥିସକାଶେ ମଧ୍ୟ ତାହାଙ୍କ ଦ୍ୱାରା ଈଶ୍ୱରଙ୍କୁ ଗୌରବ ଉଦ୍ଦେଶ୍ୟରେ ଆମ୍ଭେମାନେ ଆମେନ୍ କହିଥାଉ। ଆପଣ ଦେଖନ୍ତୁ, ପ୍ରତ୍ୟେକଟି ବିଷୟ ଖ୍ରୀଷ୍ଟଙ୍କଠାରେ ନିଶ୍ଚିତ ଓ ସମ୍ଭବ। ଈଶ୍ୱର ଆପଣଙ୍କ ନିମନ୍ତେ ଯେଉଁ ସମସ୍ତ ପ୍ରତିଜ୍ଞା କରିଅଛନ୍ତି ତାହା ସେ ସାଧନ କରିବେ, ଓ ସେ ଆପଣଙ୍କ ଜୀବନ ଦ୍ୱାରା ମଧ୍ୟ ତାହାଙ୍କର ପ୍ରତିଜ୍ଞାକୁ ସଫଳ କରିବାକୁ ଚାହାନ୍ତି। କାରଣ ଈଶ୍ୱର ଯାହା ପ୍ରତିଜ୍ଞା କରିଅଛନ୍ତି ତାହା ସେ ନିଶ୍ଚିତ ଭାବେ ସାଧନ କରିଅଛନ୍ତି ଓ କରିବେ ମଧ୍ୟ, କାରଣ ସେ ପ୍ରତିଜ୍ଞାରେ ବିଶ୍ୱସ୍ତ ପରମେଶ୍ୱର, ଓ ସେ ତାହା ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ସାଧନ କରିଅଛନ୍ତି, କାରଣ ଖ୍ରୀଷ୍ଟ ତହିଁର ସଫଳତା। 21-22 ପଦରେ ଲେଖା ଅଛି, ପୁଣି ଯେ ଆମମାନଙ୍କୁ ତୁମମାନଙ୍କ ସହିତ ଖ୍ରୀଷ୍ଟଙ୍କଠାରେ ସ୍ଥିର କରନ୍ତି, ପୁଣି ଆମ୍ଭମାନଙ୍କୁ ଅଭିଷେକ କରିଅଛନ୍ତି ସେ ଈଶ୍ୱର, ସେ ମଧ୍ୟ ଆମ୍ଭମାନଙ୍କୁ ମୁଦ୍ରାଙ୍କିତ କରିଅଛନ୍ତି ଓ ଆମ୍ଭମାନଙ୍କ ହୃଦୟରେ ପବିତ୍ର ଆତ୍ମାଙ୍କୁ ବଇନା ସ୍ୱରୂପେ ଦାନ କରିଅଛନ୍ତି। ଆପଣ ଦେଖନ୍ତୁ, ବର୍ତ୍ତମାନ ଏଠାରେ ଆପଣଙ୍କର କେବଳ ବିଶ୍ୱସ୍ତ ଈଶ୍ୱର ନାହାନ୍ତି, ସତ୍ୟ ଈଶ୍ୱର ନାହାନ୍ତି, କିମ୍ବା ସତ୍ୟ ପ୍ରଭୁ ଯୀଶୁଖ୍ରୀଷ୍ଟ ନାହାନ୍ତି, ମାତ୍ର ଏଥିସହିତ ମଧ୍ୟ ପବିତ୍ର ଆତ୍ମା ଆପଣଙ୍କ ହୃଦୟରେ ବାସ କରନ୍ତି। ଆଉ ମୁଁ ବିଶ୍ୱାସ କରେ ଯେ ଏଠାରେ ଏହି ଉକ୍ତି ମଧ୍ୟରେ ଆଜି ଆପଣଙ୍କର ସମ୍ପୂର୍ଣ୍ଣ ପବିତ୍ର ଆତ୍ମାଙ୍କର କାର୍ଯ୍ୟ ରହିଅଛି। ଲେଖା ଅଛି ଯେ ଆଜି ଆମମାନଙ୍କୁ ତୁମମାନଙ୍କ ସହିତ ଖ୍ରୀଷ୍ଟଙ୍କଠାରେ ସ୍ଥିର କରନ୍ତି। ବର୍ତ୍ତମାନ ପ୍ରଶ୍ନ ହେଉଛି, ଆପଣ କିପରି ସ୍ଥିର ହୁଅନ୍ତି? ଯେତେବେଳେ ପାଉଲ ତାହାଙ୍କର ପ୍ରଥମ ପତ୍ର ଏହି କରିନ୍ଥୀୟ ମଣ୍ଡଳୀ ନିକଟକୁ ଲେଖିଥିଲେ, ସେତେବେଳେ ସେ ସେମାନଙ୍କ ବିଶ୍ୱାସର ଅସ୍ଥିରତା ଦେଖି ଶେଷରେ ସେ ସେମାନଙ୍କ ନିକଟକୁ ଏହିପରି ଲେଖିଥିଲେ, ଯାହାକି 1 କରିନ୍ଥୀୟ 15:58 ଲେଖା ଅଛି, ଅତଏବ ହେ ମୋର ପ୍ରିୟ ଭାଇମାନେ, ପ୍ରଭୁଙ୍କ ସେବାରେ ତୁମମାନଙ୍କ ପରିଶ୍ରମ ନିଷ୍ଫଳ ନୁହେଁ, ଏହା ଜାଣି ପ୍ରଭୁଙ୍କ କାର୍ଯ୍ୟରେ ସୁସ୍ଥିର ଓ ଅଟଳ ରହି ସର୍ବଦା ଅଧିକରୁ ଅଧିକତର ଯତ୍ନବାନ ହୁଅ। ତେବେ ସେହି ସୁସ୍ଥିର ରହିବାର ଅର୍ଥ କ'ଣ? ଆମେ ବିଶ୍ୱାସ କରୁ ଯେ ତାହା ହେଉଛି ପବିତ୍ର ଆତ୍ମାଙ୍କର କାର୍ଯ୍ୟ। ପ୍ରଥମତଃ ପବିତ୍ର ଆତ୍ମା ହୃଦ୍ବୋଧଜାତ କରାନ୍ତି। ପ୍ରଭୁ ଯୀଶୁ କହନ୍ତି, ପବିତ୍ର ଆତ୍ମା ଯେତେବେଳେ ଏହି ଜଗତକୁ ଆଗମନ କରିବେ, ସେ ପ୍ରଥମେ ପାପ, ଧାର୍ମିକତା ଓ ବିଚାର ବିଷୟରେ ହୃଦ୍ବୋଧ ଜାତ କରାଇବେ। ଏହାପରେ ସେ ଦ୍ୱିତୀୟ ବିଷୟଟି ସାଧନ କରିବେ, ଆଉ ତାହା ହେଉଛି ପୁନର୍ଜନ୍ମ। ଯଦି ଆମ୍ଭେମାନେ ସେହି ସମସ୍ତ ବିଷୟରେ ହୃଦ୍ବୋଧ ପାଇ ଆମ୍ଭମାନଙ୍କର ପାପ ସବୁ ସ୍ୱୀକାର କରି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରୁ, ସେ କେବଳ ଆମମାନଙ୍କୁ ଆତ୍ମିକ ଜୀବନରେ ନୂତନୀକୃତ କରନ୍ତି ନାହିଁ, ମାତ୍ର ସେ ମଧ୍ୟ ଆମମାନଙ୍କ ହୃଦୟରେ ବାସ କରନ୍ତି। ସେ କେବଳ ଆମମାନଙ୍କ ହୃଦୟରେ ବାସ କରନ୍ତି ନାହିଁ, ସେ ମଧ୍ୟ ଆମମାନଙ୍କୁ ପବିତ୍ର ଆତ୍ମାରେ ବାପ୍ତିଜିତ କରାନ୍ତି। ତେବେ ଏଠାରେ ଏହି ବିଷୟଟି ଅତି କୌତୁହଳଜନକ, ଯାହାକି ପାଉଲ ଏହିପରି କହନ୍ତି, ପୁଣି ଯେ ଆମମାନଙ୍କୁ ତୁମମାନଙ୍କ ସହିତ ଖ୍ରୀଷ୍ଟଙ୍କଠାରେ ସ୍ଥିର କରନ୍ତି, ପୁଣି ଆମ୍ଭମାନଙ୍କୁ ଅଭିଷେକ କରିଅଛନ୍ତି ସେ ଈଶ୍ୱର। ସେହି ଈଶ୍ୱର କିଏ? ପବିତ୍ରାତ୍ମା ଈଶ୍ୱର। ତେବେ ପବିତ୍ର ଆତ୍ମାଙ୍କ କାର୍ଯ୍ୟ ବିଷୟ ନେଇ କହିବା ସମୟରେ ପାଉଲ ବର୍ତ୍ତମାନ କାଳକୁ ବ୍ୟବହାର କରନ୍ତି। ଏହା ହିଁ ଆଜି ପବିତ୍ର ଆତ୍ମା ଆପଣଙ୍କ ନିମନ୍ତେ ସାଧନ କରୁଅଛନ୍ତି। ସେ ଆପଣଙ୍କ ହୃଦୟରେ ହୃଦ୍ବୋଧଜାତ କରାନ୍ତି, ସେ ଆପଣଙ୍କୁ ପୁନର୍ଜନ୍ମ ପ୍ରଦାନ କରନ୍ତି, ଓ ସେ ଆପଣଙ୍କ ହୃଦୟରେ ବାସ କରନ୍ତି, ଓ ସେ ଆପଣଙ୍କୁ ପବିତ୍ର ଆତ୍ମାରେ ବାପ୍ତିସ୍ମ ଦିଅନ୍ତି। ଲେଖା ଅଛି, ପୁଣି ଯେ ଆମମାନଙ୍କୁ ତୁମ୍ଭମାନଙ୍କ ସହିତ ଖ୍ରୀଷ୍ଟଙ୍କଠାରେ ଅଭିଷେକ କରିଅଛନ୍ତି ସେ ଈଶ୍ୱର। ବର୍ତ୍ତମାନ ଏହି ପବିତ୍ର ଆତ୍ମାରେ ଅଭିଷେକ ହେବା ବିଷୟକୁ ଉପେକ୍ଷା କରାଯାଏ। ଏହାର ସତ୍ୟତା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇନଥାଏ। ପ୍ରଥମ ଯୋହନ ଦୁଇ ପର୍ବର 20 ପଦରେ ଲେଖା ଅଛି, ଆଉ ତୁମ୍ଭେମାନେ ସେହି ପବିତ୍ର ବ୍ୟକ୍ତିଙ୍କଠାରୁ ଅଭିଷେକ ପାଇଥିବାରୁ ତୁମେ ସମସ୍ତେ ଜ୍ଞାନପ୍ରାପ୍ତ ହୋଇଅଛ। ଏହି ଅଭିଷେକ ପାଇବା ଦ୍ୱାରା ପବିତ୍ର ଆତ୍ମା ଆମମାନଙ୍କୁ ସମସ୍ତ ସତ୍ୟରେ ପରିଚାଳିତ କରାନ୍ତି ଓ କଢ଼ାଇ ନିଅନ୍ତି। ଏପରିକି ପ୍ରଥମ ଯୋହନ ଦୁଇ ପର୍ବର 27 ପଦରେ ଲେଖା ଅଛି, କିନ୍ତୁ ତୁମ୍ଭେମାନେ ତାହାଙ୍କଠାରୁ ଯେଉଁ ଅଭିଷେକ ପାଇଅଛ ତାହା ତୁମମାନଙ୍କଠାରେ ରହିଅଛି, ପୁଣି କେହି ଯେ ତୁମମାନଙ୍କୁ ଶିକ୍ଷା ଦେବ ଏହା ତୁମମାନଙ୍କର ଆବଶ୍ୟକ ନାହିଁ, ମାତ୍ର ତାହାଙ୍କଠାରୁ ସେହି ଅଭିଷେକ ତୁମମାନଙ୍କୁ ସମସ୍ତ ବିଷୟରେ ଯେଉଁ ଶିକ୍ଷା ଦିଏ ତାହା ସତ୍ୟ ଅଟେ, ମିଥ୍ୟା ନୁହେଁ, ଏଣୁ ସେହି ଶିକ୍ଷା ଅନୁସାରେ ତାହାଙ୍କଠାରେ ରୁହ। ତେଣୁ ଏହି ପବିତ୍ର ଆତ୍ମାଙ୍କର କାର୍ଯ୍ୟ ଅତି ଗୁରୁତ୍ୱପୂର୍ଣ୍ଣ। ଏହି ପବିତ୍ର ଆତ୍ମା ଆପଣଙ୍କୁ ଶିକ୍ଷା ଦିଅନ୍ତି ଓ ଈଶ୍ୱରଙ୍କ ବାକ୍ୟର ନିଗୁଢ଼ ବିଷୟକୁ ଆପଣଙ୍କ ନିକଟରେ ପ୍ରକାଶ କରିଦିଅନ୍ତି। ସେହି କାରଣରୁ ଏହି ପବିତ୍ର ଧର୍ମଶାସ୍ତ୍ର ଏକ ଆଶ୍ଚର୍ଯ୍ୟ ପୁସ୍ତକ। ପ୍ରଭୁ ଯୀଶୁଖ୍ରୀଷ୍ଟ ତାଙ୍କର ନିଜ ଲୋକମାନଙ୍କୁ ଏହିପରି କହିଲେ, ଯାହାକି ଯୋହନ 16 ପର୍ବର 12 ଓ 13 ପଦରେ ଏହିପରି ଲେଖା ଅଛି, ମୋହର ତୁମମାନଙ୍କୁ ଆହୁରି ଅନେକ କଥା କହିବାର ଅଛି, ମାତ୍ର ତୁମେମାନେ ଏବେ ସେହିସବୁ ସହିପାର ନାହିଁ, କିନ୍ତୁ ସେ ଅର୍ଥାତ୍ ସତ୍ୟମୟ ଆତ୍ମା ଆସିଲେ ସେ ପଥ ଦେଖାଇ ତୁମମାନଙ୍କୁ ସମସ୍ତ ସତ୍ୟରେ ପ୍ରବେଶ କରାଇବେ, କାରଣ ସେ ଆପଣାଠାରୁ କଥା କହିବେ ନାହିଁ, ମାତ୍ର ଯାହା ଯାହା ଶୁଣିବେ ସେହିସବୁ କହିବେ, ପୁଣି ଆଗାମୀ ବିଷୟ ସବୁ ତୁମମାନଙ୍କୁ ଜଣାଇବେ। ସେହି ପବିତ୍ର ଆତ୍ମା ଆପଣଙ୍କୁ ସମସ୍ତ ସତ୍ୟରେ ପରିଚାଳିତ କରାଇବାକୁ ଚାହାନ୍ତି। ଆହୁରି ମଧ୍ୟ ପାଉଲ କହନ୍ତି, ସେ ମଧ୍ୟ ଆମମାନଙ୍କୁ ମୁଦ୍ରାଙ୍କିତ କରିଅଛନ୍ତି, ତାହା ପବିତ୍ର ଆତ୍ମାଙ୍କର ଏକ ଚମତ୍କାର କାର୍ଯ୍ୟ। ସେଥିପାଇଁ ଏଫିସି 4 ପର୍ବର 30 ପଦରେ ଲେଖା ଅଛି, ଆଉ ଈଶ୍ୱରଙ୍କୁ ଯେଉଁ ପବିତ୍ର ଆତ୍ମାଙ୍କ ଦ୍ୱାରା ତୁମମାନେ ମୁକ୍ତି ଦିବସ ନିମନ୍ତେ ମୁଦ୍ରାଙ୍କିତ ହୋଇଅଛ ତାହାଙ୍କୁ ଦୁଃଖ ଦିଅ ନାହିଁ। ପ୍ରିୟ ବନ୍ଧୁ, ପବିତ୍ର ଆତ୍ମା ଆପଣଙ୍କ ଉପରେ ଏକ ମୁଦ୍ରାଙ୍କ ଦେଇଅଛନ୍ତି, ଯେପରି ସେ ଆପଣଙ୍କୁ ଈଶ୍ୱରଙ୍କର ବୋଲି ଦେଖାଇଦେବାକୁ ଚାହାନ୍ତି, ଯଦି ଆପଣ ପ୍ରକୃତରେ ଜଣେ ଖ୍ରୀଷ୍ଟ ବିଶ୍ୱାସୀ। ଆପଣ ଯଦି ତାହାଙ୍କର ଛୋଟ ମିଶ, ତାହେଲେ ଆପଣ ବିନଷ୍ଟ ହେବେ ନାହିଁ। ହଁ, ଆପଣ ତାହାଙ୍କଠାରୁ ଦୂରକୁ ଚାଲିଯାଇପାରନ୍ତି, ମାତ୍ର ସେ ଆପଣଙ୍କୁ ଖୋଜି ବାହାର କରି ଆଣିବେ। ଏହି ପବିତ୍ର ଆତ୍ମାଙ୍କୁ ସେହି ଲୋକ ସୁସମାଚାର ମଧ୍ୟରେ ଏକ ଦୃଷ୍ଟାନ୍ତ ମଧ୍ୟ ଦେଇ ଉପସ୍ଥାପିତ କରାଯାଇଅଛି, ଯାହାକି ଜଣେ ସ୍ତ୍ରୀ ଲୋକ ସେହି ହଜିଯାଇଥିବା ମୁଦ୍ରାଟିକୁ ଖୋଜି ନ ପାଇବା ପର୍ଯ୍ୟନ୍ତ ଘର ଝାଡ଼ିବାକୁ ଲାଗିଲା ଓ ଶେଷରେ ତାହା ପାଇଲା। ପାଉଲା ଆହୁରି କହନ୍ତି, ସେ ମଧ୍ୟ ଆମମାନଙ୍କ ହୃଦୟରେ ପବିତ୍ର ଆତ୍ମାଙ୍କୁ ବଇନା ସ୍ୱରୂପେ ଦାନ କରିଅଛନ୍ତି, ଅର୍ଥାତ୍ ଈଶ୍ୱର ଆମମାନଙ୍କୁ ଏପ୍ରକାର ଭାବେ ପବିତ୍ର ଆତ୍ମାଙ୍କୁ ଦାନ କରିଅଛନ୍ତି, ଯାହା ପ୍ରକାଶ କରେ ଯେ ଆଗକୁ ଆହୁରି ଅଧିକ କିଛି ଘଟିବାକୁ ଯାଉଅଛି, କାରଣ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟ ତାହାଙ୍କର ସେହି ବହୁମୂଲ୍ୟ ରକ୍ତ ମୂଲ୍ୟ ସ୍ୱରୂପେ ଦେଇ ଆମମାନଙ୍କୁ କ୍ରୟ କରିଅଛନ୍ତି, ଯାହାକି ନିଶ୍ଚିତ କରାଇଦିଏ ଯେ ଏକ ଉଦ୍ଧାରପ୍ରାପ୍ତ ଆତ୍ମା ନିରାପଦରେ ପିତାଙ୍କ ନିକଟରେ ଉପସ୍ଥାପିତ ହେବ। ଏହାର ଅର୍ଥ ହେଉଛି, ଏକ ଉଦ୍ଧାରପ୍ରାପ୍ତ ଆତ୍ମା ବର୍ତ୍ତମାନ ସୁରକ୍ଷା ପ୍ରଦାନ କରାଯାଇଅଛି। ଈଶ୍ୱର ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ହୃଦୟରେ ସେହି ପବିତ୍ର ଆତ୍ମାକୁ ଦାନ କରିଅଛନ୍ତି। ସେ ହେଉଛନ୍ତି ଆମମାନଙ୍କର ବଇନା ସ୍ୱରୂପ। ସେ ଖ୍ରୀଷ୍ଟ ବିଶ୍ୱାସୀର ହୃଦୟକୁ ଆସିଅଛନ୍ତି, ଯେପରି ସେହି ବିଶ୍ୱାସୀ ତାହାର ଅନୁଭୂତି ମଧ୍ୟ ଦେଇ ଈଶ୍ୱରଙ୍କ ପରିପୂର୍ଣ୍ଣତାକୁ ଧାରଣ କରିବାକୁ ପାରେ। ଆପଣ ଆଜି କ'ଣ ଚାହାନ୍ତି? ଆପଣ ଜାଣନ୍ତି, ଈଶ୍ୱର ଦୟାରେ ମହାନ, ସେ ଦୟାଳୁ ପିତା। ଆପଣ ତାହାଙ୍କ ନିକଟକୁ ଯାଆନ୍ତୁ ଓ ସେହି ଅନୁଗ୍ରହ ଭିକ୍ଷା କରନ୍ତୁ। ଆପଣ କ'ଣ ଶକ୍ତି ଚାହାନ୍ତି? ଆପଣ କ'ଣ ଆନନ୍ଦ ଚାହାନ୍ତି? ଆପଣ କ'ଣ ଜ୍ଞାନ ଚାହାନ୍ତି? ଆପଣ କ'ଣ ସାହାଯ୍ୟ ଚାହାନ୍ତି? ଏହି ସମସ୍ତ ବିଷୟ ସାନ୍ତ୍ୱନାଜନକ। ସେ ସମସ୍ତର ସାନ୍ତ୍ୱନାଦାତା ଈଶ୍ୱର। ପାଉଲ ତାହା ଜାଣିଥିଲେ, ସେ ତାହା ଅନୁଭବ କରିଥିଲେ। ପ୍ରିୟ ବନ୍ଧୁ, ଆଜି ଆମମାନେ କାହାର ସାନ୍ତ୍ୱନା ଚାହୁଁ? ଅନେକ ସମୟରେ ଆମମାନେ ସାନ୍ତ୍ୱନା ପାଇବା ନିମନ୍ତେ ମନୁଷ୍ୟ ନିକଟକୁ ଯାଅ, ମନୁଷ୍ୟ ନିକଟରେ ନିଜର ଦୁଃଖର କଥା ଜଣାଅ। କିନ୍ତୁ ଆମେ କେବେ ହେଲେ ପ୍ରଭୁଙ୍କ ନିକଟକୁ ଯାଇଛୁ, ପ୍ରଭୁଙ୍କ ନିକଟରେ ନିଜର ସମସ୍ୟା ଜଣାଇଛୁ, ପ୍ରଭୁଙ୍କଠାରୁ ଆମମାନେ ସାନ୍ତ୍ୱନା ପାଇବା ପାଇଁ ଚାହିଁଛୁ? ଯଦି ଆମେ ତାହା କରୁ, ତାହେଲେ ଆମମାନେ ନିଶ୍ଚିତ ଭାବରେ ପ୍ରଭୁଙ୍କଠାରୁ ସାନ୍ତ୍ୱନା ପାଇବା, କାରଣ ସେ ଆମମାନଙ୍କର ଦୁଃଖହାରି ପିତା, ସେ ଆମମାନଙ୍କର ଅଭାବମୋଚନ ପିତା, ସେ ଆମମାନଙ୍କର ସମସ୍ୟା ସମାଧାନକାରୀ ପିତା। ତାହେଲେ ଆମେ କାହିଁକି ମନୁଷ୍ୟମାନଙ୍କ ନିକଟକୁ ଯିବା? ହଁ, ଆମେ ମନୁଷ୍ୟକୁ ନିଜର ଦୁଃଖ ଜଣାଇପାରୁ, ମନୁଷ୍ୟଠାରୁ ସାନ୍ତ୍ୱନା ଅପେକ୍ଷା କରିପାରୁ, କିନ୍ତୁ ମନୁଷ୍ୟ ଆମମାନଙ୍କର ସମସ୍ୟା ସମାଧାନ କରିପାରିବ ନାହିଁ କି ମନୁଷ୍ୟ ଆମମାନଙ୍କୁ ସାନ୍ତ୍ୱନା ଦେଇପାରିବ ନାହିଁ। ଆମମାନଙ୍କର ସମସ୍ୟା ସମାଧାନକାରୀ, ଆମମାନଙ୍କର ସାନ୍ତ୍ୱନାଦାତା ହେଉଛନ୍ତି ଈଶ୍ୱର, ଆଉ ସେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମଧ୍ୟ ଦେଇ ଆମମାନଙ୍କୁ ସାନ୍ତ୍ୱନା ଦିଅନ୍ତି, ଆମମାନଙ୍କ ସହିତରେ କଥା କୁହନ୍ତି, ଆମମାନଙ୍କ ଦୁଃଖ ଦୂର କରନ୍ତି। ତେଣୁ ଆସୁ, ସେହି ଈଶ୍ୱରଙ୍କଠାରୁ ସାନ୍ତ୍ୱନା ପାଇବା ନିମନ୍ତେ ଆମେମାନେ ସଦାସର୍ବଦା ଚେଷ୍ଟା କରୁ। ଏହାପରେ ପ୍ରଥମ ପର୍ବର 23 ପଦରେ ଏହିପରି ଲେଖା ଅଛି, କିନ୍ତୁ ମୁଁ ଈଶ୍ୱରଙ୍କୁ ସାକ୍ଷୀ ମାନି ମୋ ପ୍ରାଣର ଶପଥ କରୁଅଛି ଯେ ତୁମମାନଙ୍କ ପ୍ରତି ଦୟା ବହି ମୁଁ କରିନ୍ଥକୁ ପୁନର୍ବାର ଯାଇନାହିଁ। ପାଉଲ କହନ୍ତି ଯେ ଯଦି ସେ ପୂର୍ବରୁ ଆସିଥାନ୍ତେ, ତାହେଲେ ସେ ତାହାଙ୍କର ପ୍ରଥମ ପତ୍ରରେ ଯାହା କରିଥିଲେ ତାହା ସେ ସାଧନ କରିଥାନ୍ତେ। ଆପଣ ଦେଖିସାରିଛନ୍ତି ଯେ ସେହି ପ୍ରଥମ ପତ୍ରଟି ସମସ୍ତ ତ୍ରୁଟିପୂର୍ଣ୍ଣ ବିଷୟର ସଂଶୋଧନ ନେଇ ପରିପୂର୍ଣ୍ଣ। ପାଉଲ ପ୍ରକୃତରେ ସେହି ପ୍ରଥମ ପତ୍ରରେ ଅତି କଠୋର ହୋଇଥିଲେ, ତେଣୁକରି ସେ କହନ୍ତି, ଯଦି ମୁଁ ଆସିଥାନ୍ତି ତାହେଲେ ମୁଁ ତୁମମାନଙ୍କ ସହିତ ଅତି କଠୋର ହୋଇଥାନ୍ତି, ମାତ୍ର ମୁଁ ତୁମମାନଙ୍କୁ ତହିଁରୁ ବଞ୍ଚିତ କରିବାକୁ ଚାହିଁଥିଲି। ମୁଁ ଚାହିଁଥିଲି ଯେପରି ତୁମେମାନେ ନିଜେ ନିଜେ ସେହି ସବୁର ସଂଶୋଧନ କର। ପ୍ରିୟ ବନ୍ଧୁ, ପ୍ରଭୁ ଚାହାନ୍ତି ଯେପରି ଆମମାନେ ନିଜେ ନିଜେ ନିଜର ତ୍ରୁଟିକୁ ସଂଶୋଧନ କରୁ। ଆମମାନେ ଅପେକ୍ଷା କରିବା ଉଚିତ ନୁହେଁ ଯେ କେହି ଜଣେ ଆମମାନଙ୍କୁ ଆମମାନଙ୍କର ଦୋଷ ତ୍ରୁଟିକୁ ଦେଖାଇବ, ଆମମାନଙ୍କୁ ସଂଶୋଧନ କରିବ। ଆଜି ଯଦି ଆମମାନେ ଆତ୍ମିକ ଜୀବନରେ ବୃଦ୍ଧିପ୍ରାପ୍ତ ହୋଇଛୁ, ତାହେଲେ ଆମମାନେ ନିଜେ ନିଜେ ଏଥିନିମନ୍ତେ ସତର୍କ ହେବା ଉଚିତ ଏବଂ ଆମମାନେ ପ୍ରଭୁଙ୍କର ସନ୍ତୋଷଜନକ କାର୍ଯ୍ୟ କରିବା ଉଚିତ। କିନ୍ତୁ ଆମମାନେ ସେଥିନିମନ୍ତେ କ'ଣ ସଚେତନ ଅଛୁ କି? ପାଉଲ ସେହି ବିଷୟ ସେମାନଙ୍କୁ ଜଣାଇ ଦିଅନ୍ତି। ଏହାପରେ ପ୍ରଥମ ପର୍ବର 24 ପଦରେ ଲେଖା ଅଛି, ତୁମମାନଙ୍କ ବିଶ୍ୱାସ ଉପରେ ଯେ ଆମମାନଙ୍କର ପ୍ରଭୁତ୍ୱ ଅଛି ତାହା ନୁହେଁ, ବରଂ ତୁମମାନଙ୍କର ଆନନ୍ଦ ନିମନ୍ତେ ତୁମମାନଙ୍କର ସହକାର୍ଯ୍ୟକାରୀ ଅଟୁ, ଜଣେ ବିଶ୍ୱାସରେ ତୁମେମାନେ ସ୍ଥିର ହୋଇ ରହିଅଛ। ପାଉଲ କହନ୍ତି, ମୁଁ ତୁମମାନଙ୍କ ଆତ୍ମାଗୁଡ଼ିକ ଉପରେ ପ୍ରଭୁତ୍ୱ କରିବାକୁ ଚାହେଁ ନା। ତୁମମାନଙ୍କର ଖ୍ରୀଷ୍ଟଙ୍କଠାରେ ସମ୍ପୂର୍ଣ୍ଣ ସ୍ୱାଧୀନତା ଅଛି, ମୁଁ କେବଳ ତୁମମାନଙ୍କର ଆନନ୍ଦର ସାହାଯ୍ୟକାରୀ ହେବାକୁ ଚାହେଁ, ଯେହେତୁ ବିଶ୍ୱାସରେ ତୁମେମାନେ ସ୍ଥିର ହୋଇ ରହିଅଛ। ତୁମେମାନେ ପ୍ରଭୁ ଯୀଶୁଙ୍କୁ ଜାଣିଅଛ, ତୁମେମାନେ ତାହାଙ୍କୁ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିଅଛ, ଆଉ ତୁମେମାନେ ତାହାଙ୍କଠାରେ ବିଶ୍ୱାସରେ ସ୍ଥିର ହୋଇ ରହିଅଛ। କିନ୍ତୁ ମୁଁ କେବଳ ତୁମମାନଙ୍କର ଆନନ୍ଦର ସାହାଯ୍ୟକାରୀ ହେବାକୁ ଚାହେଁ, ଯେପରି ତୁମେମାନେ ବାସ୍ତବ ଭାବରେ ପ୍ରଭୁଙ୍କ ଆନନ୍ଦର ସହଭାଗୀ ହୁଅ। ପ୍ରିୟ ବନ୍ଧୁ, ଆପଣ ଓ ମୁଁ ଆମେ ମଧ୍ୟ ଆମମାନଙ୍କର ବିଶ୍ୱାସରେ ସ୍ଥିର ହୋଇ ରହିବା ଉଚିତ। ପାଉଲ ସେମାନଙ୍କଠାରୁ ଦୂରେଇ ରହିଥିଲେ ଯେପରି ସେମାନଙ୍କର ବିଶ୍ୱାସ ଦୃଢ଼ ହେବାକୁ ପାରେ ଓ ସେମାନେ ଯେପରି ପ୍ରଭୁରେ ବଢ଼ିବାକୁ ପାରନ୍ତି। ତେଣୁକରି ଏହି କାରଣରୁ ଈଶ୍ୱର ମଧ୍ୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ଅନେକ କ୍ଲେଶ ଓ ସମସ୍ୟା ତଥା ଜଟିଳ ପରିସ୍ଥିତି ମଧ୍ୟ ଦେଇ ଗତି କରିବାକୁ ଦିଅନ୍ତି, ଯେପରି ସେମାନେ ବିଶ୍ୱାସରେ ବଳିଷ୍ଠ ହେବା ସଙ୍ଗେ ସଙ୍ଗେ ପ୍ରଭୁରେ ବୃଦ୍ଧି ଲାଭ କରନ୍ତି। ପ୍ରିୟ ବନ୍ଧୁ, ମୁଁ ଜାଣେ ପ୍ରଭୁ ଯୀଶୁଙ୍କୁ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିବା ପରେ ଆପଣଙ୍କ ଜୀବନରେ ଆପଣ ଅନେକ ପ୍ରକାର ତାଡ଼ନା, ସମସ୍ୟା ତଥା ଦୁଃଖ ମଧ୍ୟ ଦେଇ ଗତି କରିଅଛନ୍ତି, କିନ୍ତୁ ଏହା ଆପଣଙ୍କର ବିନାଶର ନିମନ୍ତେ ନୁହେଁ, ମାତ୍ର ଆପଣଙ୍କର ସୁରକ୍ଷା ନିମନ୍ତେ, ଆପଣଙ୍କର ମଙ୍ଗଳ ନିମନ୍ତେ, ଆପଣଙ୍କର ବିଶ୍ୱାସର ଦୃଢ଼ତା ନିମନ୍ତେ। ସେଦିନ ଯେତେବେଳେ ଶିଷ୍ୟମାନେ ସେହି ନୌକାରେ ଗାଲିଲି ସମୁଦ୍ର ପାର ହେଉଥିଲେ, ସେତେବେଳେ ସେମାନଙ୍କ ଜୀବନ ପାଇଁ ମୋତେ ଝଡ଼ ଆସିଲା। ସେମାନେ ବିବ୍ରତ ହୋଇଗଲେ, ମାତ୍ର ସେହି ପରିସ୍ଥିତିରେ ପ୍ରଭୁ ସେମାନଙ୍କ ସହିତରେ ଥାଇ ସେମାନଙ୍କୁ ବିଶ୍ୱାସରେ ବଳିଷ୍ଠ କରାଇଲେ। ଆଉ ଠିକ୍ ସେହି ପ୍ରକାର ଯେତେବେଳେ ଆମମାନେ ଆମମାନଙ୍କ ଜୀବନରେ ସମସ୍ୟା ମଧ୍ୟ ଦେଇ ଗତି କରୁ, ସେତେବେଳେ ପ୍ରଭୁ ଆମମାନଙ୍କ ସହିତରେ ଥାନ୍ତି ଆଉ ସେ ଆମମାନଙ୍କୁ ବିଶ୍ୱାସରେ ବଳିଷ୍ଠ ହେବା ପାଇଁ ସାହାଯ୍ୟ କରନ୍ତି। ତେଣୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଆପଣ ଯଦି ସମସ୍ୟା ବା କ୍ଲେଶ ମଧ୍ୟ ଦେଇ ଗତି କରୁଅଛନ୍ତି, ତାହେଲେ ଦୁଃଖ କରନ୍ତୁ ନାହିଁ, ବରଂ ଆନନ୍ଦ କରନ୍ତୁ, କାରଣ ତାହା ଆପଣଙ୍କ ପ୍ରତି ଈଶ୍ୱରଙ୍କ ଅନୁଗ୍ରହ, ଯେପରି ଆପଣ ବିଶ୍ୱାସରେ ବଳିଷ୍ଠ ହୁଅନ୍ତି। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ।
শ্রোতা আপন ঈশ্বর বাক্য শুণবা নিমন্তে সময় দেবু আমি ধন্যবাদী। আপনার যদি প্রভু যীশুঙ্কর বাক্য বিষয় ও তাহর প্রেম বিষয় অধিক জাঁয়া চাহিদি যাকি আপনার পাপর উদ্ধার পাইব নিমন্তে পথ দেখাইব, তাহলে আমাদের পত্র মাধ্যমে অথবা টেলিফোন যোগে যোগাযোগ করতু। আমার ঠিকা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001।
মোবাইল নম্বর 9777221415।
ঠিকানাটি আউথরে শুনন্তু, পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া পোস্ট বক্স নম্বর 33 ভুবনেশ্বর 751001।
মোবাইল নম্বর 9777221415।
আমার ইমেল আড্রেসটি লিখে রাখুন odiattv@radio882.com। তবে আজ এইখানে রাখুছু। প্রভু যীশু আপনাদের আশীর্বাদ করুন। নমস্কার।
দৃষ্টি করিবি।